ॐ नमो भगवते वासुदेवाय। श्रीमद्भागवतम् तृतीयस्कन्ध नवमध्याय श्लोकान्त्यादि पीतः पीतो अहम् अहम् अस्तु अस्तु भद्रं भद्रं ते भूलक्ष्मी ते लोकानां विजया विजये तया तया जात अस्तौषि गुणमयं गुणमयं निर्गुणं निर्गुणं मा मा अनुवर्णयन् अनुवर्णयन् वेदोहम अस्तु भद्रं ते
वेदोहम अस्तु भद्रं ते
वेदोहम अस्तु भद्रं ते
वेदोहम अस्तु भद्रं ते
लोकानां विजयेच्छया लोकानां विजयेच्छया जदस्तौषीर्गुणमयं जदस्तौषीर्गुणमयं निर्गुणं मानुवर्णयन् निर्गुणं मानुवर्णयन्
ऋतोऽस्तु
भद्रं ते
लोकानां
विजयेच्छया
जदस्तौषीर्गुणमयं
निर्गुणं मानवर्णयन्
ऋतोऽहमस्तु भद्रं ते
लोकानां गुणमयम् निर्गुणं मानवन्मयं शब्दान्वयः प्रीतः प्रीत अहम् मु अस्तु एव भद्रं समस्त आशीर्वाद ते तुम प्रति लोकानां समस्त लोकोका ग्रहर विजय गौरवगान निमित्त इच्छया तुम इच्छा रे जत जहा अस्तौषि तुम्हें प्रार्थना करिय गुणमयम समस्त दिव्य गुण वर्णना करी निर्गुण यदि हम समस्त भौतिक गुण मुक्त माँ मते अनुवर्णयन सुंदर भाव वर्णना करी हे ब्रह्मा लोक समय सृष्टि इच्छा रे प्राकृत लोकंकर भोगनेत्र रे गुणमय बोली प्रतिमान मोर अप्राकृत गुणमय भगवत स्वरूप को अप्राकृत गुण प्रचुर निर्गुण स्वरूप बोली तुम्हें जो वर्णना करी सब करी अच्छा से मुझे संतुष्ट हो आशीर्वाद करूँगी तुम मंगल हो बाबा श्री ब्रह्माजी भाई एक शुद्ध भक्त और तांकर परंपरा आसुवा भक्तगण सर्वदा कामना करती जेपरिक ब्रह्मांड में प्रत्येक जीव भगवान को जापर भक्त ये कामना को भगवान सर्वदा पसंद करती से प्रति आशीर्वाद दर्शन करती निराकारवादी निर्विशेषवादी गण बेले बेले भौतिक सत्वगुण स्मृतिमंत्र स्मृतिमंत सॉरी मूर्तिमंत विग्रह रूपे भगवान नारायण कृपा प्रार्थना करती କିନ୍ତୁ ଏ ପ୍ରକାର ପ୍ରାର୍ଥନାରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି ନାହିଁ, କାରଣ ତଦ୍ୱାରା ସେ ଭଗବାନ ତାଙ୍କ ପ୍ରକୃତ ଦିବ୍ୟ ଗୁଣାବଳୀ ଜରିଆରେ ମହିମାନ୍ୱିତ ହୁଅନ୍ତି ନାହିଁ। ଯଦିଓ ଭଗବାନ ସମସ୍ତ ଜୀବ ପ୍ରତି ସର୍ବଦା କୃପାଳୁ, ତଥାପି ଭଗବାନଙ୍କର ଶୁଦ୍ଧ ଭକ୍ତଗଣ ତାଙ୍କର ଅତି ପ୍ରିୟ। ଏ ଶୋକ ବ୍ୟବହୃତ ଗୁଣମୟଂ ଶବ୍ଦ ବଡ଼ ଅର୍ଥପୂର୍ଣ୍ଣ, କାରଣ ଏହା ଭଗବାନଙ୍କର ଦିବ୍ୟ ଗୁଣାବଳୀକୁ ନିର୍ଦ୍ଦେଶ କରୁଅଛି। ଅର୍ଥାତ୍ ଭଗବାନ ଯେ ଦିବ୍ୟ ଗୁଣାବଳୀର ଅଧିକାରୀ ଏହା ଆସି ସୂଚିତ ହୁଅଛି। ତେଣୁ ସର୍ବପ୍ରଥମେ ମନ୍ଦିରର ମୁଖ୍ୟ ପାଦ ପ୍ରତାପଙ୍କ ପାଦ ପଦ୍ମରେ ପ୍ରାଣ ନିବେଦନ କରି ଆମେ ଏହି ଭାଗବତର ତୃତୀୟ ସ୍କନ୍ଦ ନବବଧା ଶ୍ଳୋକ 39 ଉପରେ ଆଲୋଚନା କରିବା। ତେଣୁ ଭଗବାନ ବ୍ରହ୍ମାଙ୍କର ସ୍ତୁତିରେ ପୀଡ଼ିତ ହୋଇ ତାଙ୍କୁ କୃପା କରୁଛନ୍ତି, ଯାହାଫଳରେ କି ସେ ସୃଷ୍ଟି କରିବେ ବା ଭୌତିକ ଜଗତ ସୃଷ୍ଟି କରିବେ। ତେଣୁ ଏ ଶ୍ଳୋକରେ ଭଗବାନ କହୁଛନ୍ତି ଯେ ପ୍ରୀତୋହମ୍ ଅସ୍ତୁ ଭଦ୍ରଙ୍କେ, ଭଗବାନ ଯଦି ଜଣଙ୍କ ଉପରେ ପ୍ରୀତ ହୋଇଗଲେ ତାହେଲେ ପ୍ରକୃତରେ ତାଙ୍କର ଜୀବନ ଧନ୍ୟ ହୋଇଗଲା। ସମସ୍ତଙ୍କର ଜୀବନର ଉଦ୍ଦେଶ୍ୟ ହେଉଛି କେମିତି ଭଗବାନଙ୍କୁ ସନ୍ତୁଷ୍ଟ କରିବା। ଭଗବତ ଗୀତାରେ ମଧ୍ୟ ଭଗବାନ ସୁଦ୍ଧା କହିଛନ୍ତି ଯେ ଅଷ୍ଟାଦଶାୟରେ ଭଗବାନ କହୁଛନ୍ତି ଯେ ସୁକର୍ମଣା ତମେ ଭେଟ୍ଛ ସିଦ୍ଧିଂ ବିନ୍ନତି ମାନବ। ଅନ୍ୟ ଜାଗାରେ ମଧ୍ୟ କୁହାଯାଇଛି ଅଷ୍ଟମଧ୍ୟାୟରେ ଯେ ଯଦି ଭଗବାନଙ୍କୁ ସନ୍ତୁଷ୍ଟ କରାଯାଇପାରିଲା ତାହେଲେ ବୁଝିବାକୁ ପଡ଼ିବ ତାର ମାନବ ଜନ୍ମ ସିଦ୍ଧି ହୋଇପାରିଲା। ଯେଉଁ ଭଗବାନ କହିଛନ୍ତି ଭଗବତୀତାରେ ଯେ ମାମପେଦ୍ୟ ପୁନର୍ଜନ୍ମ ଦୁଃଖାଳୟ ଶାଶ୍ୱତମ ନା ପ୍ରଭତି ମହାତ୍ମାନ ସଂସିଦ୍ଧି ପରମାଙ୍ଗତା। ଇଏ ହେଉଛି ମନୁଷ୍ୟ ଜନ୍ମର ଶ୍ରେଷ୍ଠ ସିଦ୍ଧି, ଯଦି ସେ ଭଗବାନଙ୍କୁ ପ୍ରାପ୍ତ ହୋଇପାରିଲେ ବା ଭଗବାନଙ୍କ କୃପା ପ୍ରାପ୍ତ ହୋଇପାରିଲେ। ତେଣୁ ଆମର ସମସ୍ତ ଜୀବନର ଉଦ୍ଦେଶ୍ୟ ହେବା କଥା କେମିତି ଆମେ ଭଗବାନଙ୍କୁ ସନ୍ତୋଷ ବିଧାନ କରିବା। ସେଥିପାଇଁ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ ଯେ ସ୍ୱକର୍ମଣା ତମେ ଭେଟ୍ଛ ସିଦ୍ଧି ବିନ୍ଦତି ମାନବ। ନିଜ କର୍ମ ଦ୍ୱାରା ଆମେ ଏଭଳି ଭାବରେ କର୍ମ କରିବା ଯାହାଫଳରେ କି ଭଗବାନଙ୍କର ଆରାଧନା ହୋଇପାରିବ, ତମ ଅଭ୍ୟର୍ଥ ତାହେଲେ ଆମେ ସିଦ୍ଧି ପ୍ରାପ୍ତ ହୋଇପାରିବା। ଯଦି ଆମେ ଯାହା କଲେ ଭଗବାନଙ୍କୁ ସନ୍ତୋଷ ବିଧାନ ହୋଇପାରିଲା ନାହିଁ ତାହେଲେ ସେ କର୍ମ ନିଷ୍ଫଳ ହୋଇଯିବ। ଭଗବତାର ଭଗବାନ କହୁଛନ୍ତି ସେ କଥା ଯେ ମୋଘାଶା ମୋଘ କର୍ମାଣ ମୋଘ ଜ୍ଞାନ ବିଚେତସ ରାକ୍ଷସୀ ମା ସୁରଞ୍ଚାଇବ ପ୍ରକୃତି ମହିନୀ ସୀତା। ଏ ଦୁଇ ପ୍ରକାର ଲୋକ ଅଛନ୍ତି ଭୌତିକ ଜଗତରେ, ଗୋଟିଏ ହେଉଛନ୍ତି ଏ ତ୍ରିଗୁଣ ଭିତରେ ଯେଉଁମାନେ ଅଛନ୍ତି ଏମାନେ ବିଶେଷ ଭାବରେ ଭଗବାନଙ୍କର ଆରାଧନା କରୁନାହାନ୍ତି, ତାଙ୍କର ସବୁକିଛି କର୍ମ ମୋଘାଶା। ମୋଘାଶା କହିଲେ ତାଙ୍କର ଯେତେ ପ୍ରକାର ଆଶା ସେମାନେ ରଖିଛନ୍ତି। ନବମ ଅଧ୍ୟାୟରେ ଏ ଶ୍ଳୋକ ଦୁଇଟି ଅଛି, ଜଣେ ମହାନ୍ ଆତ୍ମା ଆଉ ଜଣେ ଯେଉଁଟା କୁହାଯାଉଛି ସେମାନେ ଦୁରାତ୍ମା, ଏଇ ଦୁଇ ଜଣଙ୍କ ଭିତରେ ତଫାତ୍ ଏ ଭଗବତ ନବମ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଯେଉଁମାନେ ଦୁରାତ୍ମା ସେମାନେ ତାଙ୍କର ଅବଜାଣନ୍ତି ମା ମୂଢ଼ା ମାନସିଂ ପ୍ରକୃତି ମାସିତ। ଭଗବାନ ଯଦିଓ ଜୀବ ପ୍ରତି କୃପା କରିବା ପାଇଁ ଆସନ୍ତି, ମନୁଷ୍ୟ ଶରୀର ଧାରଣ କରନ୍ତି, ପ୍ରକୃତରେ ଭଗବାନଙ୍କର ଅପ୍ରାକୃତ ରୂପ ଯେଉଁ ରହିଛି ସେଇ ଚିଦାନନ୍ଦମୟ ରୂପ, ସେ ହେଉଛି ଏଇ ଦ୍ୱିଭୁଜ ରୂପ, ଏ ମନୁଷ୍ୟ ଶରୀର ଭଳି ତାଙ୍କର ଶରୀର ତାଙ୍କର ସେଇଟା ହେଉଛି ପ୍ରକୃତ, ସେଇଟା ସେଇଟା ଅପ୍ରାକୃତ ଶରୀର ଭଗବାନଙ୍କର ସଚିଦାନନ୍ଦମୟ ଶରୀର, ଏ ମନୁଷ୍ୟ ଭଳି ତାଙ୍କର ରୂପ ରହିଛି। ତେଣୁ ଯେତେବେଳେ ଜୀବମାନଙ୍କୁ କୃପା କରିବା ପାଇଁ ଭଗବାନ ଆସନ୍ତି, ମୂର୍ଖ ବ୍ୟକ୍ତିମାନେ ସେମାନେ ଜାଣନ୍ତି ନାହିଁ ଯେ ଇଏ ହେଉଛନ୍ତି ସେମାନେ ଭଗବାନ ବୋଲି, ଅନେକ ପ୍ରକାର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି, ବହୁତ ଐଶ୍ୱର୍ଯ୍ୟପୂର୍ଣ୍ଣ କାର୍ଯ୍ୟ କରନ୍ତି, କିନ୍ତୁ ତଥାପି ମୂଢ଼ମାନେ ମୂର୍ଖ ଲୋକମାନେ ବୁଝିପାରନ୍ତି ନାହିଁ ଯେ ଭଗବାନ ସେ ହେଉଛନ୍ତି ଭଗବାନ ବୋଲି, ସେମାନେ ଭାବନ୍ତି କି ଆମ ଭଳି ଜଣେ ମନୁଷ୍ୟ। ସେଥିପାଇଁ ଭଗବାନ ଭଗବତ ନବ ମଧ୍ୟରେ କହୁଛନ୍ତି ଅବଜାନନ୍ତି ମା ମୂଢ଼ା ମାନସିଂ ତନ୍ମାଶ୍ରିତ ପରମ ଭାବ ମଜାନନ୍ତୁ ମମ ଭୂତ ପରମ ଭାବ ମଜାନନ୍ତୁ ମମ ଭୂତ ମହେଶ୍ୱର। ଭଗବାନ ଯେ ସମସ୍ତ ସବୁକିଛିରେ ସେ ହେଉଛନ୍ତି ମାଲିକ ଈଶ୍ୱର, ସେ କଥା ସେମାନେ ଜାଣିପାରନ୍ତି ନାହିଁ, ସେମାନେ ନିଜକୁ ମାଲିକ ବୋଲି ଭାବନ୍ତି, ନିଜକୁ ଈଶ୍ୱର ବୋଲି ଭାବନ୍ତି, ତେଣୁ ଭଗବାନଙ୍କୁ ଠିକ ଭାବରେ ଗ୍ରହଣ କରନ୍ତି ନାହିଁ, ଭଗବାନ ବୋଲି ଗ୍ରହଣ କରନ୍ତି ନାହିଁ, ସେମାନେ ଭାବନ୍ତି ଆମ ଭଳି ମନୁଷ୍ୟ ଜାଣେ। ତେଣୁ ତାଙ୍କର ସବୁକିଛି ଆଶା ବିଫଳ ହୋଇଯିବ, ମୋଘ ଆଶା ଯାହା କିଛି କର୍ମ କରୁଛନ୍ତି ସବୁକିଛି ବିଫଳ ହୋଇଯିବ, ମୋଘ କର୍ମାଣ
ମୋହ ଜ୍ଞାନ ତାଙ୍କର ଜ୍ଞାନ ମଧ୍ୟ ବହୁତ ବିଫଳ ହୋଇଯିବ ଏବଂ ବିଦ୍ୟୁତ ସହ ତାଙ୍କର ଚେତନା ମଧ୍ୟ ଉନ୍ନତ ଚେତନା ନୁହଁ ବିଦ୍ୟୁତ ସହ ହୋଇଯିବେ ସେମାନେ କାହିଁକି ନା ରାକ୍ଷସୀ ମାସୁରୀ ଚୈବ ପ୍ରକୃତି ମୋହିନୀ ସୁଧା ଏ ଭୌତିକ ଜଗତର ଯେଉଁ ତ୍ରିଗୁଣ ରହିଛି ଏ ତ୍ରିଗୁଣମୟୀ ପ୍ରକୃତିର ଅଧୀନରେ ସେମାନେ ରହି ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ କିନ୍ତୁ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ତାଙ୍କୁ ଭଗବତ ଗୀତାର ତା ପରସ୍ପର ଭଗବାନ କହୁଛନ୍ତି ମହାତ୍ମାନଙ୍କୁ ମାନ ପାର୍ଥ ଦୈବୀ ପ୍ରକୃତି ମାସିତା ଭଜନ୍ତି ଅନ୍ୟାନ୍ୟ ମନସ୍ସୁ ଜ୍ଞାନ ଭୂତାଦି ମଭ୍ୟୟମ୍ ସେମାନେ ମହାତ୍ମା ସେହିମାନେ କି ଭଗବାନଙ୍କର ଭଗବାନଙ୍କୁ ଭଜନ କରନ୍ତି ମହାତ୍ମାନଙ୍କୁ ମାନ ପାର୍ଥ ଦୈବୀ ପ୍ରକୃତି ମାସିତା ସେମାନେ ଏ ତ୍ରିଗୁଣ ଭିତରେ ନଥାନ୍ତି ତ୍ରିଗୁଣ ଯେଉଁ ମୋହିନୀ ଚିତା ବୋଲି ଯେଉଁ ଶ୍ରୀ କୁହାଗଲା ସେଇ ତ୍ରିଗୁଣମୟୀ ମାୟା ଭିତରେ ସେମାନେ ନଥାନ୍ତି ସେମାନେ ତ୍ରିଗୁଣର ଉର୍ଦ୍ଧ୍ୱରେ ଭଗବାନଙ୍କ ଚିତ୍ ଶକ୍ତି ରହିଛି ସେ ଚିତ୍ ଶକ୍ତିର ଅଧୀନରେ ଥାଆନ୍ତି ତେଣୁ ସେମାନେ ହେଉଛନ୍ତି ମହାତ୍ମା ଦେଖିବାକୁ ଦୁଇ ଜଣ ସମାନ ଭଳି ରହିଥିବେ କିନ୍ତୁ ଜଣେ ହେଉଛନ୍ତି ମହାତ୍ମା ଆଉ ଜଣେ ହେଉଛନ୍ତି ଦୁରାତ୍ମା ସେଭଳି ଭାବରେ ଭଗବାନ କହୁଛନ୍ତି ଯେ ପ୍ରକୃତିରେ ମନୁଷ୍ୟର ଜୀବନ କର୍ତ୍ତବ୍ୟ ହେଉଛି ଭଗବାନଙ୍କୁ ସନ୍ତୋଷ ପ୍ରଦାନ କରିବା ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହୁଛନ୍ତି ଅର୍ଜୁନ ଜାଣିବା ପାଇଁ ଚାହୁଁଛନ୍ତି 6 ବିଷୟରେ 13 ଅଧ୍ୟାୟରେ 6 ବିଷୟରେ କୁହାଯାଇଛି ପ୍ରକୃତି ପୁରୁଷଂ କ୍ଷେତ୍ର କ୍ଷେତ୍ରଜ୍ଞ ଜ୍ଞାନ ଜ୍ଞେୟମ୍ ଏଇ 6 ବିଷୟରେ ଅର୍ଜୁନ ଜାଣିବା ପାଇଁ ଚାହୁଁଥିଲେ ତେଣୁ ଭଗବତ ଗୀତାର 13 ଅଧ୍ୟାୟରେ ଏଇ 6 ବିଷୟରେ ଭଗବାନ କହୁଛନ୍ତି ସେହି ସମୟରେ ସେ ଭଗବାନ କହୁଛନ୍ତି ଯେ ଇଦଂ ଶରୀରଂ କୁନ୍ଦେୟ କ୍ଷେତ୍ରଂ ଯଦି ଅଭିଧୀୟତେ ଏତଦ ଯୋଗେଦି ତାହୁ କ୍ଷେତ୍ରଜ୍ଞ ଏଇଠି ତଦ୍ଭିଧ ଏ ଶରୀରଟା ହେଉଛି ଗୋଟେ କ୍ଷେତ୍ର ତେଣୁ ଏ କ୍ଷେତ୍ରକୁ ଯିଏ ଜାଣନ୍ତି ସେ ହେଉଛନ୍ତି କ୍ଷେତ୍ରଜ୍ଞ ତେଣୁ ଏକଥା କହିକରି ଭଗବାନ କହୁଛନ୍ତି କ୍ଷେତ୍ରଜ୍ଞ ତାପରେ ମାନ ବିଧି ସର୍ବକ୍ଷେତ୍ରୀ ଭାରତ ଏ ଭାରତ ଏ ଅର୍ଜୁନ ତମେ ଯେମିତି ତମ ଶରୀର ଭିତରେ ଜାଣୁଛ ଶରୀର ବିଷୟରେ ଜାଣୁଛ ଏ ଶରୀରଟି ହେଉଛି ତମର କ୍ଷେତ୍ର ତେଣୁ ତମେ ହେଉଛ କ୍ଷେତ୍ରଜ୍ଞ ଏବଂ ମୁଁ ମଧ୍ୟ କ୍ଷେତ୍ରଜ୍ଞ କିନ୍ତୁ ମୋର ଆଉ ତମ ଭିତରେ ତଫାତ ହେଉଛି ମୁଁ ସର୍ବକ୍ଷେତ୍ରୀ ସେ ଭାରତ ମୁଁ ସର୍ବକ୍ଷେତ୍ରରେ ସମସ୍ତ ଜୀବ ପାଖରେ ମୁଁ ରହିଛି ତେଣୁ ଏ ଶରୀରଟା ଯେତେବେଳେ ଭଗବାନଙ୍କର ତେଣୁ ଆମେ ଯେଉଁ କାର୍ଯ୍ୟ କରିବା ଯଦି ଭଗବାନଙ୍କୁ ସୁବିଧା ନ କରିପାରିବା ତାହେଲେ ଶରୀରଟା କାହିଁକି ଆମେ ପ୍ରାପ୍ତ ହେଲେ ଭଗବାନ ଆମକୁ ଏ ଶରୀରଟି କାହିଁକି ଦେଲେ ତେଣୁ ବ୍ରହ୍ମାଙ୍କର ଯେଉଁ ସ୍ତୁତିରେ ଭଗବାନ ଆଜି ପ୍ରୀତ ହୋଇଛନ୍ତି ତେଣୁ ସେ କହୁଛନ୍ତି ପ୍ରୀତୋହମ୍ ଅସ୍ତୁ ଭଦ୍ରମତେ ଅନ୍ୟ ସ୍ଥାନରେ ଭାଗବତ କୁହାଯାଇଛି ଯେଉଁଠି ଭଗବାନ ଶ୍ରୀ ନିକେତନ ଭଗବାନ ଯିଏକି ଲକ୍ଷ୍ମୀଦେବୀଙ୍କର ନିବାସସ୍ଥଳୀ ସିଏ ଯଦି ପ୍ରୀତ ହୋଇଗଲେ ତାହେଲେ ତାଙ୍କର ଆଉ କ'ଣ ରହିଲା ବାକି ରହିଲା କ'ଣ ଅପ୍ରାପ୍ୟ ଜିନିଷ ରହିଲା ଦଶମ ସ୍କନ୍ଧ ନବମ ସ୍କନ୍ଧରେ କଥା କୁହାଯାଇଛି ନା ଦଶମ ସ୍କନ୍ଧରେ ମଧ୍ୟ ଅଛି ଦଶମ ସ୍କନ୍ଧରେ ଏ ଯେଉଁ ଅକ୍ରୁଡ଼ଙ୍କର ବିଷୟରେ କୁହାଯାଇଛି ଯେ ଅକ୍ରୁଡ଼ କିମଲ୍ୟ ଭଗବତୀ ପ୍ରସନ୍ନ ଶ୍ରୀ ନିକେତନ ଭଗବାନ ଶ୍ରୀ ନିକେତନ ଯେଉଁ ଲକ୍ଷ୍ମୀଦେବୀ ଯାହାଙ୍କର ହୃଦୟରେ ବାସ କରନ୍ତି ଯାହାଙ୍କର ବକ୍ଷସ୍ଥଳରେ ବାସ କରନ୍ତି ଶ୍ରୀ ନିକେତନ ଭଗବାନ ନାରାୟଣ ଭଗବାନ କୃଷ୍ଣ ସିଏ ଯଦି ପ୍ରସନ୍ନ ହୋଇଗଲେ ତାହେଲେ କି ମାଲଭ୍ୟ ଭଗବତୀ ପ୍ରସନ୍ନ ଶ୍ରୀ ନିକେତନ ଭଗବାନ ଯିଏକି ଶ୍ରୀ ନିକେତନ ଲକ୍ଷ୍ମୀଦେବୀଙ୍କର ବାସସ୍ଥଳୀ ଭଗବାନଙ୍କର ବକ୍ଷସ୍ଥଳ ଏ ଲକ୍ଷ୍ମୀ ବାସ କରନ୍ତି ତେଣୁ ସେଇ ଭଗବାନ ଯେତେବେଳେ ପ୍ରସନ୍ନ ହୋଇଯାଆନ୍ତି ତାହେଲେ ଆଉ କ'ଣ ବାକି ରହିବ କି ମାଲଭ୍ୟ ଭଗବତୀ ପ୍ରସନ୍ନ ଶ୍ରୀ ନିକେତନ ତଥାପି ତତ୍ପର ରାଜନ ନ ହିଁ ବାଞ୍ଚନ୍ତି କିଞ୍ଚନ ତଥାପି ଏକଥା କହୁଛନ୍ତି ପରିକୀତ ମହାରାଜକୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏ ରାଜନ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ କିଛି ଚାହାନ୍ତି ନାହିଁ ଯଦିଓ ସେମାନଙ୍କର କିଛି ବାକି ରହିନି କିଛି ଅପ୍ରାପ୍ୟ ରହିନି ସବୁ କିଛି ସେ ପାଇସାରିଛନ୍ତି କାରଣ ଭଗବାନଙ୍କୁ ସନ୍ତୋଷ କରିପାରିଲେ ତେଣୁ ତାଙ୍କ ପାଇଁ ଆଉ କିଛି ବାକି ରହିନି ଅପ୍ରାପ୍ୟ କିଛି ନାହିଁ କିନ୍ତୁ ତଥାପି ସେମାନେ କିଛି ବାଞ୍ଛନା କରନ୍ତି ନାହିଁ ନଈ ବାଞ୍ଛନ୍ତି କିଞ୍ଚନ ତେଣୁ ଏହି ପ୍ରସଙ୍ଗରେ ଗୋଟେ କଥା କୁହାଯାଏ ଯେ ଜଣେ ରାଜା ସିଏ ଥରେ ବହୁତ ପ୍ରୀତ ହୋଇକରି ତାଙ୍କର ପାର୍ଶ୍ୱମାନଙ୍କୁ କହିଲେ ଯେ ଆଜି ମୁଁ ବହୁତ ପ୍ରୀତ ହୋଇଛି ମୁଁ ଆଜି ସମସ୍ତଙ୍କ ଉପରେ ବହୁତ ପ୍ରୀତ ହୋଇକି ରହିଛି ତେଣୁ ଯାହାର ଯାହା ଆବଶ୍ୟକତା ମୋଠୁ ନେଇଯା ମୁଁ ଆଜି ସମସ୍ତଙ୍କୁ ଯାହା ଯିଏ ଯାହା ଚାହିଁବ ତାହା ପ୍ରଦାନ କରିବି ତେଣୁ ତାଙ୍କର ଯେଉଁ ପାର୍ଶ୍ୱମାନେ ଯାହା ଯାହା ଆବଶ୍ୟକତା ଥିଲା ସେ କହିଲେ ମୋର ରାଜନ ମୋର ଦରକାର ଆଜି ଏତେ ଟଙ୍କା ଦରକାର ବା ମୋର ଏଇଟା ଦରକାର ଗୋଟେ ଜାଗା ଖଣ୍ଡେ ଦରକାର ଥିଲା ଘର କ'ଣ କରିବି ଏଇଭଳି ଭାବରେ
ଜୟ ଶ୍ରୀ ରାଧାନନ୍ଦ
ସମସ୍ତେ କିଏ କ'ଣ ମାଗିନେଲେ, କିନ୍ତୁ ତାଙ୍କର ଯିଏ ଅତ୍ୟନ୍ତ ବିଶ୍ୱସ୍ତ ଯିଏ ବୃଦ୍ଧ ସିଏ କିଛି ମାଗୁନି। ରାଧା କହିଲେ ଆରେ ତୁ ମୂର୍ଖଟା କିରେ, ମୁଁ ପୁରା କହୁଛି ଯିଏ ଯାହା ଚାହିଁବ ନେଇଯିବ, ଆଉ ତୁ କିଛି ମାଗୁନି କାହିଁକି, ନା ମୋର କିଛି ଦରକାର ନାହିଁ, ମୁଁ ଆଉ କ'ଣ ମାଗିବି, ନା ତଥାପି କିଛି ଗୋଟେ ନେ ମୁଁ ଆସି ଚାହୁଁଛି ତୋତେ କିଛି ଦେବା ପାଇଁ। ନା ରାଧାନ ଯଦି ଆପଣ ଚାହୁଁଛନ୍ତି ତାହେଲେ ଏତିକି କୃପା କରନ୍ତୁ, ଆମର ଘରକୁ ଟିକେ ଆସିବେ, ମୋର କିଛି ଦରକାର ନାହିଁ, ଖାଲି ମୋର ଘରକୁ ଟିକେ ଆସିବେ। ତେଣୁ ରାଧା କହିଲେ ଠିକ ଅଛି, ମନେ ମନେ ହେଉଛନ୍ତି ଏଇଟା ମୂର୍ଖ ବ୍ୟକ୍ତିରେ, ପ୍ରକୃତରେ ମୂର୍ଖ, ଏଇଟା କିଛି ଜ୍ଞାନ ନାହିଁ। ରାଜା ଆକୁ ମାଗିଥିଲେ ଲକ୍ଷେ ଟଙ୍କା ସେ ଦେଇଥାନ୍ତେ, ସ୍ୱର୍ଣ୍ଣ ମୁଦ୍ରା ଦେଇଥାନ୍ତେ, ଆଉ ସେ କହୁଛି ତାଙ୍କ ଘରକୁ ନେଲେ କ'ଣ ତାଙ୍କର ଲାଭ ହେବ। ତେଣୁ ରାଜା ଠିକ ହେଲା, କେଉଁଦିନ ଯିବେ, ରାଜା ଯେଉଁଦିନ ଯିବେ ତାଙ୍କୁ ରାସ୍ତା ନାହିଁ, ତେଣୁ ରାସ୍ତା କରାହେଇଗଲା। ବର୍ତ୍ତମାନ ଆମ ଆଶ୍ରମକୁ ରାସ୍ତା ହେଇ ଜେନେଜ ରାସ୍ତା ହେଇ, ତେଣୁ ଆଶ୍ରମ ସେ ତାଙ୍କର ଗୁରକୁ ସବୁ ରାସ୍ତା ହେଇଗଲା, ବଢ଼ିଆ ରାସ୍ତା ପକ୍କା ସଡ଼କ ହେଇଗଲା। ତେଣୁ ତାଙ୍କ ଘର ଦେଖିଲା ବେଳକୁ ଚାଳ ଘର, ଭଙ୍ଗା ଘର ରହିଛି ଚାଳ ଘର, ତେଣୁ ଚାଳ ଘରକୁ ରାଜା ଆସିବେ କି, ତେଣୁ ସେଇଟା ଗୋଟେ ରାଜପ୍ରସାଦ ଭଳିଆ ତିଆରି ହେଇଗଲା, ରାଜପ୍ରସାଦ ଗୋଟେ ହେଇଗଲା। ତେଣୁ ସବୁ ପ୍ରକାର ଧନ ଐଶ୍ୱର୍ଯ୍ୟ ସବୁ ଭର୍ତ୍ତି କରି ଦିଆଗଲା, ରାଜା ଆସିଲେ ରାଜା ଭଳି ସେଠି ରହିଲେ। ତେଣୁ ଯେତେ ଲୋକମାନେ ରାଜାଙ୍କର ଯେଉଁ ଯେତିକି ଗ୍ରହଣ କରିନଥିଲେ, ଯେତିକି ଟଙ୍କା ପ୍ରାପ୍ତ ହୋଇନଥିଲେ, ଇଏ ସେବକ ଜଣଙ୍କ ମାନେ ତାଠାରୁ ଅନେକ ଗୁଣରେ ସେ ପ୍ରାପ୍ତ ହୋଇଛି। ତେଣୁ ଭଗବାନଙ୍କୁ କୁହାଯାଏ ଯେ ଭଗବାନଙ୍କୁ ଯେଉଁମାନେ ଭକ୍ତ ସେମାନେ କିଛି ବାଞ୍ଛନା କରନ୍ତି ନାହିଁ, ନଈ ବାଞ୍ଛନ୍ତି କୀର୍ତ୍ତନ। ତେଣୁ ଯଦି ଯଦିଓ ଯାହାର କିଛି ଦରକାର ଥାଏ, ସେମାନେ କିଛି କାମନା ରଖି ଯଦି ଭଗବାନଙ୍କୁ ଆରାଧନା କରନ୍ତି, ତଥାପି ସେମାନେ ଭଗବାନ ତାଙ୍କ ଉପରେ ପ୍ରୀତ ହୁଅନ୍ତି। ଭଗବାନ କହୁଛନ୍ତି ଯେ ଚତୁର୍ଭିଧା ଭଜନ୍ତିମାନ ଜନାସ୍ୱକୃତି ନର୍ଜୁନ ଆଠ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନୀଚ ଭକ୍ତ ସବ। ଏମାନେ ଯଦିଓ କିଛି କାମନା ରହିଛି, କାମନା ରହିକରି ଭଗବାନଙ୍କର ଆରାଧନା କରନ୍ତି, ତଥାପି ଭଗବାନ କହୁଛନ୍ତି ଉଦାହରଣ ସର୍ବ ଏବେ, ସେମାନେ ହେଉଛନ୍ତି ବହୁତ ଉଦାର ବ୍ୟକ୍ତି, ସେମାନେ କୃପଣ ବ୍ୟକ୍ତି ନୁହଁନ୍ତି, ସେମାନେ ହେଉଛନ୍ତି ଉଦାର ବ୍ୟକ୍ତି, କାରଣ ସେ ଭଗବାନଙ୍କ ଶରଣରେ ଯାଇଛନ୍ତି, ଆଉ କାହା ଶରଣରେ ଯାଇନାହାନ୍ତି। ସେଥି ଭାଗବତର ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜ ଗୋଟେ କଥା କହୁଛନ୍ତି, ସେଥିରେ କହୁଛନ୍ତି ସାଧାରଣତଃ ଲୋକମାନେ ବିଭିନ୍ନ କାମନା ଯାହାର ଅଛି ସେ ବିଭିନ୍ନ ଦେବଦେବୀମାନଙ୍କ ପାଖକୁ ଯାଆନ୍ତି, ଯିଏ ପ୍ରଜା କାମନା କରୁଛନ୍ତି ସେ କାହା ପାଖକୁ ଯିବେ, ବିଭିନ୍ନ ପ୍ରକାର ରହିଛି ପ୍ରଜାପତିମାନଙ୍କ ପାଖକୁ ଯିବେ, ଯିଏ ଧନ କାମନା କରୁଛନ୍ତି ଏଭଳି ଭାବରେ ଯାହାର ଯାହା କାମନା ରହିଛି କିଏ କେଉଁ ଦେବତାମାନଙ୍କୁ ପୂଜା କରୁଛନ୍ତି, ଏସବୁ ବର୍ଣ୍ଣନା କଲେ ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜଙ୍କୁ। ତେଣୁ ଅନ୍ତିମରେ କହିଲେ ଏ ପରିକ୍ଷିତ ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାରଭି ତୀବ୍ରେଣ ମୁକ୍ତିଯୋଗେନ ଯଜତି ପୁରୁଷଂ ପରମ। ଯାହାଙ୍କର କୌଣସି କାମନା ନଥାଉ ବା ସବୁ କିଛି କାମନା ଥାଉ ବା ମୁକ୍ତି କାମନା ଥାଉ, କିନ୍ତୁ ତାଙ୍କର ପ୍ରକୃତ ଆବଶ୍ୟକତା ହେଉଛି ସେମାନେ ଭଗବାନଙ୍କର ତୀବ୍ରେଣ ମୁକ୍ତିଯୋଗେନ ଯଜତି ପୁରୁଷଂ ପରମ, ଭଗବାନ ଭଗବାନ ସେ ପରମ ପୁରୁଷଙ୍କର ଭଗବାନଙ୍କର ସେ ଭକ୍ତି ଯୋଗରେ ଆରାଧନା କରିବେ, ଯାହାର ଯାହା କାମନା ଅଛି ସେଠି ପୂରଣ ହୋଇଯିବ। ତେଣୁ ଧ୍ରୁବ ମହାରାଜ ଯଦିଓ ସେ କାମନା କରିଥିଲେ, ବହୁତ ବଡ଼ କାମନା କରିଥିଲେ, ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ତାଙ୍କର ପିତା ଉତ୍ତମପାଦଙ୍କ କୋଳରେ ବସିବା ପାଇଁ ଯଦି ଚାହିଁଲେ, ସେତେବେଳେ ତାଙ୍କର ବିମାତା ତାଙ୍କୁ ବହୁତ ତିରସ୍କାର କଲେ, ସୁରୀତି ତାଙ୍କୁ ବହୁତ ତିରସ୍କାର କଲେ, କହିଲେ ତମେ କେମିତି ପିତାଙ୍କ କୋଳରେ ବସିବା ପାଇଁ ଚିନ୍ତା କରୁଛ, ତମେ ମୋର ଗର୍ଭରେ ଆସିନ, ତମେ ଗୋଟେ ଦାସୀର ଗର୍ଭରେ ଆସିଛ, ତେଣୁ ଭଗବାନଙ୍କୁ ଆରାଧନା କର, ତପସ୍ୟା ଆରାଧ୍ୟ ପୁରୁଷଂ ତ ସେବା ଅନୁଗ୍ରହଣ ମେ ଗର୍ଭେତ୍ତମ ସାଧୟମାତ୍ମନମ ଯଦିଚ୍ଛତେ ନୃପାସନ। ହେ ଧ୍ରୁବ, ତମେ ଯଦି ଚାହୁଁଛ ପିତାଙ୍କ କୋଳରେ ବସିବା ପାଇଁ, ତାହେଲେ ତମେ ଏ ଶରୀର ତ୍ୟାଗ କର, ତମେ ଏ ଶରୀରରେ ବସିପାରିବ ନାହିଁ, ତମେ ଭଗବାନଙ୍କର ଆରାଧନା କର। ଭଗବାନ ଆରାଧନା କଲେ ଯଦି କିଏ ପ୍ରୀତ ହେବେ, ତାହେଲେ ତମେ ମୋର ଗର୍ଭରେ ଆସିବ, ତାହେଲେ ତମେ ପିତାଙ୍କର କୋଳରେ ବସିପାରିବ, ତମେ ବର୍ତ୍ତମାନ ବସିବା ପାଇଁ ଯୋଗ୍ୟ ନୁହଁ, ଅଯୋଗ୍ୟ ତମେ। ଏଭଳି ଭାବରେ ବହୁତ ତିରସ୍କାର କରିବାରୁ ଧ୍ରୁବ ମହାରାଜ, ଧ୍ରୁବ ସେ 5 ବର୍ଷ ବାଳକ, ତେଣୁ ସେ ବହୁତ କ୍ରୋଧ ପ୍ରକାଶ କରିଛନ୍ତି, ଏବଂ ତାଙ୍କ ମାଆଙ୍କ ପାଖକୁ ଆସିଲା ବେଳକୁ ତାଙ୍କ ମାଆ ଯେତେବେଳେ ଜାଣିଲେ ଏ କଥା, ତାଙ୍କ ମା କହିଲେ ଏ ଧ୍ରୁବ, ଯଦିଓ ତୁମର ସେ ବିମାତା ଯଦିଓ ସେ ତୁମକୁ ତିରସ୍କାର କରିଛନ୍ତି, କିନ୍ତୁ ସେ ଯାହା କହିଛନ୍ତି କିଛି ଭୁଲ କହିନାହାନ୍ତି। ସେ ଯେଉଁ କହିଲେ ତପସ୍ୟା ଆରାଧ୍ୟ ପୁରୁଷଂ, ସେ ଭଗବାନଙ୍କର ଅନୁଗ୍ରହ ହେଲେ ତୁମେ ତୁମର ସବୁ କାମନା ପୂରଣ ହୋଇପାରିବ। ତେଣୁ ସେ ଜିଦ୍ କରିକି ରହିଲେ ଯେ ମୁଁ ନିଶ୍ଚିନ୍ତ ଭାବରେ ଭଗବାନ ପ୍ରାପ୍ତ ହେବି ଏବଂ ମୋର କାମନା ପୂରଣ କରିବି। ତେଣୁ ସେ ଗୋଟେ କାମନା କଲେ, ତାଙ୍କର ପିତା ଉଦାନପାଦଙ୍କର ଯେଉଁ ରହିଛି ରାଜ୍ୟ ରହିଛି, ତାଠାରୁ ଗୋଟେ ବଡ଼ ରାଜ୍ୟ ସେ ଚାହିଁବେ, ଭଗବାନ ତାକୁ କାମନା କରିବେ। କିଭଳି କେତେ ବଡ଼ ରାଜ୍ୟ ନା, ତାଙ୍କ ପିତାଙ୍କର ପିତା ଯିଏ ମନୁ ସ୍ୱାମୀ ମନୁ, ତାଙ୍କଠାରୁ ମଧ୍ୟ ବଡ଼ ରାଜ୍ୟ ସେ ଚାହୁଁଥିଲେ। ଏବଂ ସ୍ୱାମୀ ମାନଙ୍କର ପିତା ବ୍ରହ୍ମା ଯିଏକି 14 ଭୁବନର ମାଲିକ, ବ୍ରହ୍ମା ଯିଏ ବର୍ତ୍ତମାନ ଏଇଠି ଭଗବାନ ପିତ ହେଇଛନ୍ତି ତାଙ୍କ ଉପରେ, ସେ ବ୍ରହ୍ମାଙ୍କର ଏଇ 14 ଭୁବନ, ଆଠରୁ ମଧ୍ୟ ସେ ଗୋଟେ ବଡ଼ ରାଜ୍ୟ ଚାହୁଁଥିଲେ। ତେଣୁ ଏଇଟା ମନସ୍ଥ କରି ସେ ଯାଇଥିଲେ। ଏବଂ ନାରଦମୁନି ବାଟରେ ଯେତେବେଳେ ଦେଖା ହେଲେ, ନାରଦମୁନି ମଧ୍ୟ ତାଙ୍କୁ ବହୁତ କଥା କହିଲେ, ଏ ଧ୍ରୁବ, ଏ ପୁତ୍ର, ତୁମେ 5 ବର୍ଷ ପିଲା, ତୁମେ କ'ଣ ଭଗବାନ ପ୍ରାପ୍ତ ହେଇପାରିବ? ଭଗବାନ ପ୍ରାପ୍ତ ହେବା ପାଇଁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼େ। ବହୁତ ବର୍ଷ ଧରି ଜନ୍ମଜନ୍ମ ଧରି ଭଗବାନଙ୍କୁ ଆରାଧନା କରନ୍ତି, ପ୍ରାପ୍ତ ହେଇପାରନ୍ତି ନାହିଁ। ତୁମେ 5 ବର୍ଷ ପିଲା, ତୁମେ ବର୍ତ୍ତମାନ ଖେଳିବାର ସମୟ, ତୁମେ କ'ଣ ବର୍ତ୍ତମାନ ଯିବ ଭଗବାନ ପ୍ରାପ୍ତ ହେବା ପାଇଁ ବଣ ଜଙ୍ଗଲ ଭିତରେ, ଏ ଘୋର ଜାଗା, ଏଠି କେମିତି ଆସିବ, ତୁମେ କ'ଣ ଭଗବାନ ପ୍ରଦାନ କରିବ? କିନ୍ତୁ ଧ୍ରୁବ କିଛି ଶୁଣିଲେ ନାହିଁ। ଧ୍ରୁବ କହିଲେ, ନା ଆପଣ ଯଦି ମୋତେ କିଛି ଭଗବାନ ଭିତରେ କହିବା ପାଇଁ ଚାହୁଁଛନ୍ତି, ତାହେଲେ କୁହନ୍ତୁ, ନହେଲେ ମୁଁ ଭଗବାନଙ୍କୁ ସନ୍ଧାନ ଯାଉଛି। ତେଣୁ ନାରଦମୁନି ତାଙ୍କୁ ମନ୍ତ୍ର ପ୍ରଦାନ କଲେ, ଶିଷ୍ୟ ହିସାବରେ ଗ୍ରହଣ କରି ତାଙ୍କୁ ମନ୍ତ୍ର ପ୍ରଦାନ କଲେ, ଓଂ ନମୋ ଭଗବତେ ବାସୁଦେବାୟ, ଏବଂ ଭଗବାନ ବିଷୟରେ ବର୍ଣ୍ଣନା କଲେ, ଭଗବାନ ରୂପ ବର୍ଣ୍ଣନା କଲେ, ଭଗବାନ ପ୍ରାପ୍ତ ହେବା ପାଇଁ କିଭଳି ଉପାୟ ସବୁ ବର୍ଣ୍ଣନା କଲେ। ତେଣୁ ସିଏ ତାଙ୍କୁ ପଠାଇଲେ, ତୁମେ ଯାଅ ମଧୁବନକୁ ଯାଅ, ବୃନ୍ଦାବନ ମଧୁବନକୁ ଯାଅ। ଉତ୍ତରପ୍ରଦେଶର ସେ ସ୍ଥାନ ଥିଲା, ତାଙ୍କର ପିତାଙ୍କର ରାଜା ଥିଲେ, ସେଇଠୁ ସେ ଗଲେ ବୃନ୍ଦାବନକୁ ଗଲେ। ଏବଂ ବୃନ୍ଦାବନରେ ଯେତେବେଳେ ଭଗବାନଙ୍କୁ ଆରାଧନା କରିଛନ୍ତି, 6 ମାସରେ ସେ ଭଗବାନ ପ୍ରାପ୍ତ ହେଲେ। ତେଣୁ କିନ୍ତୁ ଯେତେବେଳେ ଭଗବାନ ପ୍ରାପ୍ତ ହେଲେ, ସେତେବେଳେ ସିଏ ଆଉ ତାଙ୍କର କିଛି ବର କାମନା ଇଚ୍ଛା ହେଲା ରହିଲା ନାହିଁ, ଚାଲିଗଲା ସବୁ। ତେଣୁ ସେ ହରିଭକ୍ତି ସୁଧୁଦେବରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ କହୁଛନ୍ତି, ଏ ଧ୍ରୁବ ତୁମେ ମୋ ଠାରୁ କିଛି ବର ଗ୍ରହଣ କର, ସେତେବେଳେ ତାଙ୍କର ମନବିଳାସ କୁହାଯାଉଛି ଯେ ସେ କହୁଛନ୍ତି ଭଗବାନଙ୍କୁ, ହେ ପ୍ରଭୁ, ସ୍ଥାନା ଅଭିଳାଷୀ ତପସି ଚିତୋହମ୍ ତ୍ୱାମ୍ ପ୍ରାପ୍ତବାନ ଦେବ ମୁନୀନ୍ଦ୍ର ଭୂୟମ୍ କାଟନ୍ ବିଚିନ୍ନନ୍ ଅତି ଦିବ୍ୟରତ୍ନମ୍ ସ୍ୱାମୀଙ୍କୁ କାତସ୍ମୀ ବରଂ ନ ଯାଏ। ହେ ପ୍ରଭୁ, ମୋର ଗୋଟେ ଭୁଲ ହେଇଯାଇଛି। ନା କ'ଣ ଭୁଲ ହେଲା? ନା ମୁଁ କିଛି ସ୍ଥାନ ଅଭିଳାଷ କରିଥିଲି, କିଛି ଏତେ ବିରାଟ ବଡ଼ ସ୍ଥାନ, ଆମର ଭୁବନେଶ୍ୱର 2000 ସ୍କୋୟାର ଫୁଟ୍ ସ୍ଥାନ ପାଇଲେ ସମସ୍ତେ କୃତିକୃତ ହେଇଯାଉଛନ୍ତି। କିନ୍ତୁ ସେ ଏତେ ବିରାଟ ବଡ଼ ରାଜ୍ୟ ଚାହୁଁଥିଲେ, କିନ୍ତୁ ତାଙ୍କୁ ବର୍ତ୍ତମାନ ତ ଲାଗୁଛି କିଭଳି, ନା କାଚନ ବିଚିନ୍ନ, ମାତ୍ର କେତେ କ'ଣ କାଚର ଅନ୍ୱେଷଣ ମୁଁ ଆସିଥିଲି, କିନ୍ତୁ ମୁଁ ଯେଉଁ ଆପଣ ପ୍ରାପ୍ତ ହେଲି, ମୁଁ ଦିବ୍ୟ ରତ୍ନ ପ୍ରାପ୍ତ ହେଲି। ହେ ପ୍ରଭୁ, ମୋର ଆଉ ସେ କାଚର ଆବଶ୍ୟକତା ନାହିଁ, ମୁଁ ସେସବୁ ଚାହୁଁନି, ସେ ସ୍ଥାନ ମୋର ଆବଶ୍ୟକତା ନାହିଁ, ଆପଣ ମୁଁ ପ୍ରାପ୍ତ ହେଲି ସେଥିରେ ମୁଁ ତୃପ୍ତ ହେଇଯାଇଛି, ମୋର ଆଉ କିଛି ଦରକାର ନାହିଁ। ବରଂ ନ ଯାଏ ବୋଲି ସେ କହୁଛନ୍ତି, ମୋର ବର ଦରକାର ନାହିଁ, ଆଉ କୌଣସି କାମନା ନାହିଁ। କିନ୍ତୁ ଭଗବାନ ତାଙ୍କୁ ସେଇ ଧ୍ରୁବ ଲୋକ ପ୍ରଦାନ କଲେ, ଯେଉଁ ଧ୍ରୁବ ଲୋକ କି ଏ ଭୌତିକ ଜାଗ ଧ୍ୱଂସ ହେଲେ ମଧ୍ୟ ସେ ଧ୍ୱଂସ ହେବ ନାହିଁ। ତେଣୁ ଏଭଳି ଧ୍ରୁବ ଲୋକ ପ୍ରଦାନ କରିଛନ୍ତି। କିନ୍ତୁ ଯେତେବେଳେ ଏକଥା ମୈତ୍ରମୁନି ବିଦ୍ରୁଙ୍କୁ କହୁଛନ୍ତି, କହିସାରିଲା ପରେ ଧ୍ରୁବ ମହାରାଜ ଫେରୁଛନ୍ତି, ଭଗବାନ ପାଖକୁ ଫେରୁଛନ୍ତି, ସେତେବେଳେ ସେ ମୈତ୍ରମୁନି କହୁଛନ୍ତି, ସେ ବହୁତ ମନ ଦୁଃଖରେ କରୁଛନ୍ତି। ତେଣୁ ବିଦ୍ର ପଚାରୁଛନ୍ତି, ହେ ମୁନି, ହେ ଭଗବାନ, ମୈତ୍ରଦେବ, ମୈତ୍ରମୁନି, ଏ ଧ୍ରୁବ ମହାରାଜ ଭଗବାନ ପ୍ରାପ୍ତ ହେଲେ ଆଉ ସେ ବହୁତ ଆନନ୍ଦରେ ରହିବା କଥା, ସଚ୍ଚିଦାନନ୍ଦ ଘନ ଭଗବାନଙ୍କୁ ପ୍ରାପ୍ତ ହେଲେ ସେ ପୁଣି ଆପଣ କେମିତି କହୁଛନ୍ତି ସେ ବହୁତ ଦୁଃଖରେ ଫେରୁଛନ୍ତି, ତାର କାରଣ କ'ଣ? ତେଣୁ ମୈତ୍ରମୁନି ସେ କଥା କହୁଛନ୍ତି ଯେ ଧ୍ରୁବ ଯଦିଓ ଭଗବାନ ପ୍ରାପ୍ତ ହେଲେ, ଭଗବାନଙ୍କର ସଙ୍ଗଲାଭ କଲେ, ଭଗବାନଙ୍କୁ ବହୁତ 12 ଶ୍ଳୋକରେ ବହୁତ ସ୍ତୁତି କରିଛନ୍ତି ଭଗବାନଙ୍କର, ଯାହାକୁ 2ଦ୍ୱାଦଶ ଆଦିତ୍ୟ ବୋଲି କୁହାଯାଉଛି, ବେଦର ସାର ବୋଲି କୁହାଯାଉଛି ସେ ଶ୍ଳୋକ ସବୁ। କିନ୍ତୁ ତାଙ୍କର ମନର ଭାବନା ହେଉଛି କ'ଣ ନା, ଧ୍ରୁବ କହୁଛନ୍ତି ଯେ ସ୍ୱରାଜ୍ୟ ଯଚ୍ଛତୁ ମୌଢ଼ାନ୍ ମାନମେ ଭିକ୍ଷିତ ବତ ଈଶ୍ୱରାକ୍ଷୀଣ ପୁଣ୍ୟନ ଫଳିକାରା ନିବାହନ। ମୁଁ କେତେ ବଡ଼ ମୂର୍ଖ ବୋଲି ନିଜ ଧ୍ରୁବ ନିଜକୁ ଧିକାର କରୁଛନ୍ତି, କହୁଛନ୍ତି ସ୍ୱରାଜ୍ୟ ଯଚ୍ଛତୁ ମୌଢ଼ାନ୍, ମୁଁ ଏତେ ମୂର୍ଖ, ଏତେ ମୂଢ଼ ମୁଁ ଭଗବାନ ପ୍ରାପ୍ତରେ ଯିଏକି ତାଙ୍କର ନିଜର ଆତ୍ମା ବି ମୋତେ ପ୍ରଦାନ କରିଥାନ୍ତି ମୋତେ, କିନ୍ତୁ ମୁଁ ତାଙ୍କୁ କ'ଣ ମିଛା କଲି ନା, ଈଶ୍ୱରା କ୍ଷୀଣ ପୁଣ୍ୟେନ ମୁଁ ମୋର ପୁଣ୍ୟ ନଷ୍ଟ ହେଇଯାଇଛି, ଯେଉଁଥିପାଇଁ କି ମୁଁ ତାଙ୍କୁ ଫଳିକାରା ନିବାରଣ ଧନ ମୁଁ କେତେ ଖଣ୍ଡେ ତଣ୍ଡୁଳ କିଛି ପ୍ରାପ୍ତ ହେବା ପାଇଁ ତାଙ୍କୁ ମାଗିଲି। ଭଗବାନ ମୋତେ ତାଙ୍କର ସ୍ୱ ଆତ୍ମାଙ୍କୁ ପ୍ରଦାନ କରିପାରିଥାନ୍ତେ, ଭକ୍ତି ପ୍ରଦାନ କରିପାରିଥାନ୍ତେ, କିନ୍ତୁ ମୁଁ ଏଇ ଧନ କାମନା କଲି, ନିଜକୁ ସେ ଧିକାର କରୁଛନ୍ତି। ତେଣୁ ଯେଉଁମାନେ ଭଗବାନଙ୍କର ଶୁଦ୍ଧ ଭକ୍ତ ସେମାନେ କିଛି କାମନା କରନ୍ତି ନାହିଁ, କିନ୍ତୁ କାମନା ନଥିଲେ ମଧ୍ୟ ଭଗବାନ ତାଙ୍କର ସମସ୍ତ ତାଙ୍କ ସମସ୍ତ କିଛି ଦେଇଦିଅନ୍ତି, ପ୍ରଦାନ କରନ୍ତି, ଯାହାକି ଏଠି କୁହାଯାଉଛି ଅକ୍ରୂରଙ୍କ କଥାରେ, କିମ୍ବଲଭ୍ୟ ଭଗବତୀ ପ୍ରସନ୍ନ ଶ୍ରୀ ନିକେତନେ ତଥାପି ତତ୍ପର ରାଜନ ନହି ବାଞ୍ଛନ୍ତି କିଞ୍ଚନ। ତଥାପି ଯେଉଁମାନେ ଭଗବାନ ଭକ୍ତ ସେମାନେ କିଛି ପ୍ରାପ୍ତ ହେବା ପାଇଁ ଚାହାନ୍ତି ନାହିଁ। ଏକଥା ମଧ୍ୟ ଦୁର୍ବାସା ମୁନି ଯେତେବେଳେ ଅମ୍ବରୀଶ ମହାରାଜଙ୍କୁ ଯିଏ ଅପରାଧ କରିଥିଲେ, ସେତେବେଳେ ସେ ନିଜେ ତାଙ୍କର ଅପରାଧ ଭୁଲ ବୁଝିପାରିକରି କ୍ଷମା ପ୍ରାର୍ଥନା କଲାବେଳେ ସେ କଥା ଚିନ୍ତା କହୁଛନ୍ତି। ସେ କଥା ଏ ପ୍ରକୃତରେ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଜନ୍ମାନ ସ୍ଥିତି ମାତ୍ରେଣ ପୁମାନ ଭବତୀ ନିର୍ମଳ ଦଶ ତୀର୍ଥ ପଦ କିମ୍ବା ଦାସାନା ଅବଶିଷ୍ଟତି, ଯାହାଙ୍କର କେବଳ ନାମ ଚିନ୍ତା କଲେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ, ଜନ୍ମାନ ସ୍ଥିତି ମାତ୍ରେଣ କେବଳ ଶୁଣିବା ମାତ୍ରେ ପୁମାନ ଭବତୀ ନିର୍ମଳ, ଲୋକମାନେ ପବିତ୍ର ହୋଇଯାଉଛନ୍ତି। ତେଣୁ ଚଷ ତୀର୍ଥ ପ୍ରଦାନ କିମ୍ବା ଦାସାନାମ ଅବଶିଷ୍ଟତେ, ସେ ଭଗବାନ ଯାହାଙ୍କ ପାଦ ପଥରେ ସମସ୍ତ ତୀର୍ଥ ରହିଛନ୍ତି, ସେ ତୀର୍ଥପଦ ବୋଲି କହିଛନ୍ତି ଭଗବାନଙ୍କୁ, ତାଙ୍କର ଯେଉଁମାନେ ଦାସ ତାଙ୍କ ପାଇଁ ଆଉ କ'ଣ ବାକି ରହିବ, କ'ଣ ଆଉ ସେ ପ୍ରାପ୍ତ ହେବା ପାଇଁ ରହିଛି, ସବୁକିଛି ସେ ପାଇଛନ୍ତି। ତେଣୁ ଆଜି ଭଗବାନ ବ୍ରହ୍ମାବୃତ୍ତିରେ କହୁଛନ୍ତି, ବିଦୋହମ ଅସ୍ତୁ ଭଦ୍ରନ୍ତେ, ଏ ପୁତ୍ର ଏ ବ୍ରହ୍ମା ତୁମର ମଙ୍ଗଳ ହଉ, ତୁମର ଭଦ୍ର ହଉ, ମୁଁ ତୁମର ପ୍ରୀତ ହେଇଛି। ତେଣୁ ଲୋକାନାଙ୍ଗ ବିଜେକ୍ଷା, ତୁମେ ଯେଉଁ ଚାହୁଁଛ ଲୋକ ସୃଷ୍ଟି କରିବ, ଏ ଭୌତିକ ଜଗତ ସୃଷ୍ଟି କରିବ, ତୁମର ଯେଉଁ ଇଚ୍ଛା ଅଛି ସେ ଇଚ୍ଛା ପୂରଣ ହେବ। ଯତ୍ ଅସ୍ତୌଶୀର ଗୁଣମୟଂ, ତୁମେ ମୋର ଯେଉଁ ପୂଜା କଲ, ମୋର ଯେଉଁ ସ୍ତୁତି କଲ, ଅସ୍ତୌଶୀର ଗୁଣମୟଂ ନିର୍ଗୁଣ ମହାନୁବର୍ଣ୍ଣ, ମୁଁ ହେଉଛି ଏ ଗୁଣର ଉର୍ଦ୍ଧ୍ୱରେ, ସେଠି ତୁମେ ମୋତେ ବର୍ଣ୍ଣନା କଲ, ଏଭଳି ଭାବରେ ମୋର ପୂଜା କଲ, ମୋତେ ସ୍ତୁତି କଲ। ତେଣୁ ଏହି ସ୍ତୁତି ଦ୍ୱାରା ଆମେ ଜାଣିବା ଭଗବାନଙ୍କର ଯେଉଁ ତତ୍ତ୍ୱକୁ ଆମେ ଜାଣିବା, ଭଗବାନ ଯେ ଭୌତିକ ଜଗତର ଉର୍ଦ୍ଧ୍ୱରେ, ଏ କଥା ଏ ସ୍ତୁତିରୁ ଆମେ ସବୁ ବୁଝିବା, ଭଗବାନଙ୍କ ତତ୍ତ୍ୱକୁ ଆମେ ବୁଝିବା ଏ ସ୍ତୁତିରୁ। ଭଗବାନ ହେଉଛନ୍ତି ଏ ଗୁଣର ଉର୍ଦ୍ଧ୍ୱରେ, ତ୍ରିଭୀର ଗୁଣମୟୀ ଭାବି ରେଭି ସର୍ବମିଦଂ ଜଗତ୍ ମୋହିତଂ ନାଭି ଜାନାତି ମାମେଭ୍ୟ ପରମ ଭୟଂ। ଭଗବାନ କହୁଛନ୍ତି ଭଗବାନ ହେଉଛନ୍ତି ତ୍ରିଗୁଣର ଉର୍ଦ୍ଧ୍ୱରେ, କିନ୍ତୁ ଯେଉଁମାନେ ତ୍ରିଗୁଣ ଭିତରେ ରହିଛନ୍ତି, ତ୍ରିଭୀର ଗୁଣମୟୀ ଭାବି ରେଭି ସର୍ବମିଦଂ ଜଗତ୍, ସମସ୍ତେ ଏଇ ତ୍ରିଗୁଣ ଭିତରେ ରହିଛନ୍ତି। ତେଣୁ ତ୍ରିଗୁଣ ଭିତରେ ରହିଥିବାରୁ ସେମାନେ ଜାଣିପାରନ୍ତି ନାହିଁ ଯେ ଭଗବାନ ହେଉଛନ୍ତି ତ୍ରିଗୁଣର ଉର୍ଦ୍ଧ୍ୱରେ। ସେଥିପାଇଁ କୁନ୍ତୀଦେବୀ ତାଙ୍କର ସ୍ତୁତିରେ ପ୍ରଥମେ ପଚାରି କହୁଛନ୍ତି ଯେ ନମସ୍ତେ ପୁରୁଷଂ ତ୍ୱାଦ୍ୟଂ ଈଶ୍ୱର ପ୍ରକୃତେ ପର ଅଲକ୍ଷ୍ୟଂ ସର୍ବଭୂତାନାଂ ଅନ୍ତର୍ବହିଃ ଅବସ୍ଥିତଂ। ହେ ପ୍ରଭୁ, ଯଦିଓ ସେ ତାଙ୍କ ପୁତୁରା, କିନ୍ତୁ ଆଜି ସେ ଭଗବାନଙ୍କୁ ସ୍ତୁତି କରୁଛନ୍ତି ଯେ ଯେତେବେଳେ ଭଗବାନ ଫେରିଯିବା ପାଇଁ ବସିଛନ୍ତି, ବହୁତ ଦିନ ବିତିଯାଇଛି ଏ ମହାଭାରତ ଯୁଦ୍ଧରେ, ତା ପୂର୍ବରୁ ମଧ୍ୟ ସେ ଆସିଛନ୍ତି ସନ୍ଧି ପ୍ରସ୍ତାବ ଇତ୍ୟାଦି ନେଇ ବହୁତ ସମୟ ବିତିଯାଇଛି। ତେଣୁ ମହାଭାରତ ଯୁଦ୍ଧ ପରେ ଯୁଧିଷ୍ଠିର ମହାରାଜ ଯେତେବେଳେ ରାଜ ସିଂହାସନ ପ୍ରଦାନ କଲେ, ତାଙ୍କୁ ରାଜ ଅଭିଷେକ କଲା କରାଗଲା, ତାପରେ ଯେତେବେଳେ ସେ ଫେରିବା ପାଇଁ ଚାହୁଁଛନ୍ତି, ସେତେବେଳେ ପାହି ପାହି ବୋଲି ଚିତ୍କାର କରି ଆସୁଛନ୍ତି କିଏ ନା ଉତ୍ତରା, ପାହି ପାହି ମହାଯୋଗିନ ଦେବ ଦେବ ଜଗତ୍ପତି ନାନ୍ୟଂ ତଦ ଅଭୟ ପଶି ତତ୍ର ମୃତ୍ୟୁ ପରସ୍ପରମ୍। ଉତ୍ତରାଙ୍କୁ ଯେଉଁ ଦ୍ରୌପଦୀଙ୍କର ପାଞ୍ଚ ପୁତ୍ରକୁ ମାରିସାରିଲା ପରେ ମାରିଦେଇକରି ଅଭିମାନ ଇଏ ଆମର ଜଣା କ'ଣ ଅଶ୍ୱତ୍ଥମା ମାରିଦେଇକରି ଯାହା ହେଉଛି ସେମାନେ ସେ ପାଣ୍ଡବମାନେ ତାକୁ ବଧ କରିନାହାନ୍ତି, ଅର୍ଜୁନ ତାଙ୍କୁ ବଧ କରିନାହାନ୍ତି, ଯଦି ଭୀମ ଚାହୁଁଥିଲେ ତାଙ୍କୁ ବଧ କରାଯାଉ, ଭଗବାନ ମଧ୍ୟ କହିଲେ ଅର୍ଜୁନ ତୁମେ ଏହାକୁ ବଧ କର, କାରଣ ହେଉଛି ଆତତାୟୀ, ଏ ତୁମର ପୁତ୍ରମାନଙ୍କୁ ହତ୍ୟା କରିଛନ୍ତି, କିନ୍ତୁ ତଥାପି ସେ ଛାଡ଼ିଦେଲେ। ଦ୍ରୌପଦୀ ବହୁତ ବିକଳରେ କହିଲେ ଏହାକୁ ଛାଡ଼ିଦିଅ, ମୁଚ୍ୟତାମ ମୁଚ୍ୟତାମ ଏ ଆକୁ ଛାଡ଼ିଦିଅ, ଏଇଭଳି ଭାବରେ ସେ କହିଲେ। ତେଣୁ ପାଣ୍ଡବମାନେ ଭୀମ ମଧ୍ୟ ଚାହୁଁଥିଲେ ତାଙ୍କୁ ହତ୍ୟା କରିବା ପାଇଁ, କିନ୍ତୁ ଭଗବାନ ଏଭଳି ଭାବରେ କହିଲେ ଅର୍ଜୁନକୁ, ଏ ଅର୍ଜୁନ ତୁମେ ଏଭଳି ଭାବରେ କାର୍ଯ୍ୟ କର ଯେମିତି ମୋର କଥା ରହିବ ଏବଂ ତୁମର ପ୍ରତିଜ୍ଞା ମଧ୍ୟ ରହିବ। ପ୍ରତିଜ୍ଞା କରିଥିଲେ ଅର୍ଜୁନ, ଯେ ମୁଁ ତମକୁ ତମ ପୁତ୍ର ମାନଙ୍କୁ ଯେ ବଧ କରିଛନ୍ତି ମୁଁ ତାକୁ ହତ୍ୟା କରିବି, ଏଭଳିଆ ପ୍ରତିଜ୍ଞା କରିଥିଲେ। କିନ୍ତୁ ତାପରେ ଯେତେବେଳେ ଭଗବାନ କଥା କହିଲେ, ଅର୍ଜୁନ ଜାଣିପାରିଲେ ଭଗବାନଙ୍କ ଇଚ୍ଛା, ତେଣୁ ଅର୍ଜୁନ କ'ଣ କଲେ ନା ଅଶ୍ୱତ୍ଥାମର ଯେଉଁ ମଥାରେ ଯେଉଁ ମଣି ଅଛି ସେ ମଣିକୁ କାଢ଼ିନେଲେ, ସେ ତାଙ୍କର ତୀର ଦ୍ୱାରା ସେ ମଣିକୁ କାଢ଼ିନେଲେ। ତେଣୁ ଇଏ ତାର ବଦ୍ଧ ହେଇଗଲା, ଏ ବ୍ରାହ୍ମଣ ବ୍ରାହ୍ମଣର ଅପମାନ କରିଦେଲେ ସେ ବଦ୍ଧ ହେଇଯିବ। ଆମ ଶିଷ୍ୟ ରାଧା ମହିଷ ମହାରାଜ କହନ୍ତି ଯେ ଗୋଟେ ଥର ମହାଭାରତ ଯୁଦ୍ଧରେ, ଅବଶ୍ୟ ମହାଭାରତ ବର୍ଣ୍ଣନା କରାଯାଇଛି, ମହାଭାରତ ଯୁଦ୍ଧରେ ଗୋଟେ ଥର କ'ଣ ହେଇଛି ନା, କର୍ଣ୍ଣ ରହିଥିଲେ ଗୋଟେ ଦିନ, ଇଏ ନା କର୍ଣ୍ଣ ପ୍ରଥମେ 10 ଦିନ ରହିଲେ, ଭୀମ ରହିଲେ, ଭୀଷ୍ମଦେବ ରହିଲେ, ତାପରେ 5 ଦିନ ରହିଲେ ଦ୍ରୋଣାଚାର୍ଯ୍ୟ ରହିଲେ ସେନାପତି, ତାପରେ 2 ଦିନ ରହିଲେ ଶଲ୍ୟ, ତାପରେ 1 ଦିନ ରହିଲେ କର୍ଣ୍ଣ ରହିଲେ ସେନାପତି ହେଲେ। ତେଣୁ ସେଇ ଯୁଧିଷ୍ଠିର ମହାରାଜ କର୍ଣ୍ଣ ଦ୍ୱାରା ବହୁତ କ୍ଷତିଗ୍ରସ୍ତ ହେଇକିରି, ବହୁତ ଆଘାତପ୍ରାପ୍ତ ହେଇକିରି ସେ ଫେରିଯାଇଛନ୍ତି ତାଙ୍କ ଶିବିରକୁ। ତେଣୁ ଭଗବାନ କହିଲେ ଅର୍ଜୁନଙ୍କୁ ଏକଥା କହିଲେ, ହେ ପାର୍ଥ, ତୁମର ବର୍ତ୍ତମାନ ଭାଇ ବର୍ତ୍ତମାନ ବହୁତ ଗୁରୁତର ଆଘାତ ପ୍ରାପ୍ତ ହେଇକିରି ବହୁତ ଆଘାତ ହେଇଛନ୍ତି, ସେଥିପାଇଁ ସେ ଫେରିଯାଇଛନ୍ତି ତାଙ୍କ ଶିବିରକୁ। ତୁମେ ଯୁଦ୍ଧ କରିବ ନା ଫେରି ସେ ତାଙ୍କ ଭାଇକୁ ଦେଖା କରିବ? ତେଣୁ ପାର୍ଥ କହିଲେ, ନାହିଁ ଆମେ ଟିକେ ଦେଖିଦେବା ଭଗବାନ ଗୁରୁଦେବ ମାନେ ବଡ଼ ଭାଇଙ୍କୁ ଦେଖିବା, ତାପରେ ଯୁଦ୍ଧ କରିବା। ତେଣୁ ଯୁଧିଷ୍ଠିର ମହାରାଜ ପାଖରେ ଯାଇଛନ୍ତି, ଯୁଧିଷ୍ଠିର ମହାରାଜ ପଚାରିଲେ ଅର୍ଜୁନଙ୍କୁ, ତୁମେ କର୍ଣ୍ଣକୁ ହତ୍ୟା କଲ କି? ସେ କହିଲେ, ନା ମୁଁ ହତ୍ୟା କରିନି, ନା ତୁମକୁ ଧିକ ତୁମ ଗାଣ୍ଡିକୁ ବୁଦ୍ଧି, ଏଗୁଡ଼ାରେ କହିଦେଲେ। ତେଣୁ ଅର୍ଜୁନ ପ୍ରତିଜ୍ଞା କରିଥିଲେ ଯେ ମୋର ଗାଣ୍ଡିକୁ ଯିଏ ଧିକାର କରିବ ବା ତିରସ୍କାର କରିବ ମୁଁ ତାକୁ ହତ୍ୟା କରିବି। ତେଣୁ ଅର୍ଜୁନ ସାଙ୍ଗେ ସାଙ୍ଗେ ଖଡ଼ଗ ଉତ୍ପନ୍ନ କଲେ ଯୁଧିଷ୍ଠିର ମହାରାଜଙ୍କୁ ହତ୍ୟା କରିବା ପାଇଁ। ଭଗବାନ କୃଷ୍ଣ ସେଇଠି ଅଛନ୍ତି, ଭଗବାନ କହୁଛନ୍ତି, ଆରେ ଅର୍ଜୁନ ବର୍ତ୍ତମାନ କାହିଁକି କ'ଣ ଯୁଦ୍ଧ କାହାକୁ ସେତେ କରିବ ନା କ'ଣ ତୀର କାହିଁ ଅସ୍ତ୍ର ତମ ଖଣ୍ଡା କାହିଁ କରୁଛ? ନା ମୁଁ ବଡ଼ ଭାଇଙ୍କୁ ହତ୍ୟା କରିବି, କାହିଁକି ନା ମୁଁ ପ୍ରତିଜ୍ଞା କରିଥିବି ଯିଏ ମୋର ଗାନ୍ଧୀବନ୍ଧନକୁ ତିରସ୍କାର କରିବ ମୁଁ ତାକୁ ହତ୍ୟା କରିବି। ତେଣୁ ବର୍ତ୍ତମାନ ମୋର ବଡ଼ ଭାଇ ହେଲେ ମଧ୍ୟ, ଧର୍ମରାଜ ହେଲେ ମଧ୍ୟ, ସିଏ ମୋର ଗାନ୍ଧୀକୁ ତିରସ୍କାର କଲେ ମୁଁ ତାକୁ ହତ୍ୟା କରିବି। ତେଣୁ ଭଗବାନ ତାଙ୍କୁ ବହୁତ ବୁଝେଇଲେ, କହିଲେ ଦେଖ ପାର୍ଥ, ଯେ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ତାଙ୍କ ଭଗବତୀତାରେ ମଧ୍ୟ ଭଗବାନ କହିଛନ୍ତି, ମରଣାଦତିଚ୍ଛତେ, ଯେଉଁମାନଙ୍କର ବହୁତ ଯଶ ରହିଛି ତାଙ୍କୁ ଯଦି ତିରସ୍କାର କରିଦେଲେ ସେ ମରଣ ଭଳି ତାଙ୍କୁ ଲାଗିବ। ତେଣୁ ତାଙ୍କୁ ଯଦି କିଛି ଅପମାନ ସୂଚକ କଥା କହିଦେଲ ସେ ତାଙ୍କ ମୃତ୍ୟୁ ହେଲା ବୋଲି କରିବାକୁ ପଡ଼ିବ। ତେଣୁ ଅର୍ଜୁନ କ'ଣ କଲେ ନା ସେଠୁ ସେ ତାଙ୍କର ଯେଉଁ ଖଣ୍ଡାକୁ ରଖିକିରି ଖୋଳ ଭିତରେ ରଖି, ଖଡ଼ଗକୁ ଖୋଳ ଭିତରେ ରଖି ଯୁଧିଷ୍ଠିର ମହାରାଜ ବହୁତ ଗାଳି ଦେଲେ, ବହୁତ ଅପମାନ ସୂଚକ କଥା କହିଲେ, କହିଲେ ତୁମେ ଗୋଟେ ଜୁଆରୀ ବ୍ୟକ୍ତି, ତୁମେ ଖାଲି ଜୁଆ ଖେଳରେ ତୁମକୁ ସବୁକିଛି ହଜେଇ ଦେଲ, ସବୁ ନଷ୍ଟ ହେଇଗଲା ଆମର, ତୁମେ ଆମର କଥା ଚିନ୍ତା କଲନି, ଏଇଭଳି ଭାବେ ବିଭିନ୍ନ ପ୍ରକାର ତିରସ୍କାର କଲେ। ତିରସ୍କାର କରିସାରିଲା ପରେ ତାହା ହେଉଛି ଟିକିଏ ଶାନ୍ତ ପ୍ରାପ୍ତ ହେଲେ ସରିଲା ପରେ, ତାପରେ ପୁଣି କ'ଣ କରୁଛନ୍ତି ନା ଅର୍ଜୁନ ପୁଣି ଥରେ ଖଡ଼ଗ ଉତ୍ତୋଳନ କରୁଛନ୍ତି। ତେଣୁ ଭଗବାନ କହିଲେ, ପୁଣି କାହିଁକି ଖଡ଼ଗ ଉତ୍ତୋଳନ କଲା? ଆଉ ପୁଣି କାହା ଯୁଦ୍ଧ କରିବ ନା? ଆଉ କାହାକୁ ଅଛି ନା ମୁଁ ନିଜେ ନିଜକୁ ହତ୍ୟା କରିବି, ନା କାହିଁକି ନା ମୁଁ ମୋର ବଡ଼ ଭାଇଙ୍କୁ ଅପମାନ ସହିତ କଥା କହିଲି, ତେଣୁ ମୋର ଜୀବନ ରଖି ମୂଲ୍ୟ ନାହିଁ, କହିକିରି ନିଜକୁ ହତ୍ୟା କରିବାକୁ ଚାହୁଁଛନ୍ତି। ତେଣୁ ଭଗବାନ ତାଙ୍କୁ ପୁଣି ବୁଝେଇଲେ, କହିଲେ ତୁମେ ଖଡ଼ଗ ତାଙ୍କ ରଖ, ଖୋଳ ଭିତରେ ରଖ, ତୁମେ କହୁଛି କେମିତି ତୁମେ ନିଜେ ନିଜକୁ ହତ୍ୟା କରିବ? କେମିତି ମୁଁ ହତ୍ୟା କରିବି ନା? ତୁମେ ଯଦି ନିଜର କିଛି ପ୍ରଶଂସା କରିବ, ତୁମେ ଯଦି ନିଜର ପ୍ରଶଂସା କରିବ ତାହେଲେ ତୁମର ଏଇଟା ଆତ୍ମଘାତୀ ହେବ, ତୁମେ ଏଇଟା ମୃତ୍ୟୁବରଣ କରିବ ବୋଲି ବୁଝିବାକୁ ପଡ଼ିବ। ତେଣୁ ଅର୍ଜୁନ ନିଜକୁ ବହୁତ ପ୍ରଶଂସା କଲେ, କହିଲେ ମୁଁ ବହୁତ ବଡ଼ ଯୋଦ୍ଧା, ମୁଁ ଏଭଳି ଭାବରେ ତୀର ମାରିକି ମୁଁ ଦ୍ରୌପଦୀକୁ ଆଣିଥିଲି, ଏଇଭଳି ଭାବରେ ନିଜକୁ ବହୁତ ପ୍ରଶଂସା କଲେ। ପ୍ରଶଂସା ତାପରେ ଫେରିଲେ, ଆସିଲା ପରେ ତାପରେ ତ କର୍ଣ୍ଣ ବଧ କରିଛନ୍ତି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଏଇ ଯେଉଁ ଭାଗବତ ଭଗବାନ ଯେଉଁ କହିଛନ୍ତି ଯେ ହଁ କେଉଁ ଭଳିଆ କଥା କହୁଥିଲି ସେଟା ରହିଲା, ତେଣୁ ଭଗବାନ ତ ଭାବେ ପ୍ରସନ୍ନ ହେଇଯାଆନ୍ତି। ଧ୍ରୁବ ମହାରାଜ ସେଥିପାଇଁ ସେ କଥା କହୁଥିଲେ, ବହୁତ ମନୋଯୋଗ ସେମାନେ ତାଙ୍କର କେବେ ହେଲେ କୌଣସି ଆଶା ପୂରଣ ହେଇପାରିବ ନାହିଁ, ତାଙ୍କର ସବୁ ଆଶା ଭୋଗ ଆଶା, ଯେଉଁ ଆଶା କରିଥିବେ ସେଇଟା ବୃଥା ହେଇଯିବ, ମୋଗ କର୍ମାଣ ସବୁକିଛି କର୍ମ ବୃଥା ହେଇଯିବ, ମୋଗ ଜ୍ଞାନ ତାଙ୍କର ଜ୍ଞାନ ମଧ୍ୟ ବୃଥା ହୋଇଯିବ, ବିଚେତଶ ତାଙ୍କର ଚେତନା ମଧ୍ୟ ଉନ୍ନତ ହୋଇପାରିବ ନାହିଁ। କାରଣ ସେମାନେ ଏଇ ମୋହିନୀ ଭିତରେ ରହିଛନ୍ତି, ଏଇ ଭୌତିକ ଜଗତ ତ୍ରିଗୁଣ ଭିତରେ ରହିଛନ୍ତି। ତେଣୁ କୁନ୍ତିଦେବୀ ସେ କଥା କହୁଛନ୍ତି, ଯେତେବେଳେ ବର୍ତ୍ତମାନ ଅର୍ଜୁନ ଯେତେ ଛାଡ଼ିଦେଲେ ତାଙ୍କର କ'ଣ ବଧ କଲେ, ତାଙ୍କର ମଥାର ମଣିଟାକୁ ନେଇଗଲେ, ତାପରେ ଛାଡ଼ି ଦେଇଛନ୍ତି ଅଶୋକଧାମାଙ୍କୁ। ଅଶୋକଧାମ ପୁଣି ଥରେ ଆସିକିରି ଯେଉଁ ବ୍ରହ୍ମାସ୍ତ୍ର ପ୍ରେରଣ କରିକିରି ପାଣ୍ଡବ ପାଞ୍ଚ ଜଣଙ୍କୁ ହତ୍ୟା କରିବା ପାଇଁ, ଏବଂ ଉତ୍ତରାଙ୍କ ଗର୍ଭରେ ଏ ପାଣ୍ଡବଙ୍କର ଅନ୍ତିମ ଭସ୍ମଦଳ ଯେପରିକି ପରୀକ୍ଷିତ ମହାରାଜ ଜନ୍ମ ନେବେ, ତାଙ୍କୁ ମଧ୍ୟ ହତ୍ୟା କରିବା ପାଇଁ ଛାଡ଼ିଛନ୍ତି, ବ୍ରହ୍ମାସ୍ତ୍ର ଛାଡ଼ିଛନ୍ତି। ତେଣୁ ଭଗବାନ ଯେତେବେଳେ ଫେରୁଛନ୍ତି ସେହି ସମୟରେ ଏହି ଘଟଣାଟି ହେଉଛି। ତେଣୁ ଭଗବାନ ଦେଖିଲେ ପାଣ୍ଡବ ପାଞ୍ଚମାନେ ପାଞ୍ଚ ଜଣ ସେମାନେ ଏହି ବ୍ରହ୍ମାସ୍ତ୍ର ରକ୍ଷା କରିବା ପାଇଁ ନିଜେ ନିଜର ଅସ୍ତ୍ର ଉତ୍ତୋଳନ କରୁଛନ୍ତି, କିନ୍ତୁ ବ୍ରହ୍ମାସ୍ତ୍ର ସେମାନେ ନିଜକୁ ରକ୍ଷା କରିପାରିବେ ନାହିଁ ଭଗବାନ ଦେଖିଲେ। ଏବଂ ଉତ୍ତରା ମଧ୍ୟ ପ୍ରାର୍ଥନା କରିକି ଧାଇ ନେଇ ଆସୁଛନ୍ତି, ତାଙ୍କର ଗର୍ଭରେ ଯେଉଁ ସନ୍ତାନ ଅଛି ସେ ସନ୍ତାନ ମଧ୍ୟ ଜଳିଯିବା ପାଇଁ ଜଳିଯାଉଛି। ତେଣୁ ଭଗବାନ କ'ଣ କଲେ ନା ରଥ ଉପରେ ବସିଛନ୍ତି, ସାଙ୍ଗେ ସାଙ୍ଗେ ସେ ପାଞ୍ଚ ଜଣ ଯେଉଁ ପାଞ୍ଚଟି ଅସ୍ତ୍ର ଆସିଥିଲା ସେ ଅସ୍ତ୍ରକୁ ପ୍ରତିହତ କରିଦେଲେ, ପାଣ୍ଡବମାନଙ୍କୁ ଯେଉଁ ପାଞ୍ଚଟି ଅସ୍ତ୍ର ହତ୍ୟା କରିଥାନ୍ତା ସେଟାକୁ ପ୍ରତିହତ କରିଦେଲେ, ଏବଂ ଉତ୍ତରାଙ୍କ ଗର୍ଭରେ ପ୍ରବେଶ କରି ଉତ୍ତରାଙ୍କର ଯେଉଁ ସନ୍ତାନ ଅଛି ଯିଏକି ପରୀକ୍ଷିତ ମାନେ ଜନ୍ମଗ୍ରହଣ କରିବେ ତାଙ୍କୁ ମଧ୍ୟ ରକ୍ଷା କଲେ। ତେଣୁ ସେହି ରଥ ଉପରେ ବସି ସେ ସବୁ ଏକଥା ସବୁ କରିଦେଲେ। ତେଣୁ ଏ କଥା ଦେଖି କୁନ୍ତିଦେବୀ ତାଙ୍କୁ ସ୍ତୁତି କରୁଛନ୍ତି ଆଜି। ତେଣୁ ପ୍ରଥମ ସ୍ତୁତିରେ ସେ କଥା କହୁଛନ୍ତି, କୁନ୍ତିଦେବୀ କହୁଛନ୍ତି, ନମସ୍କାର ପୁରୁଷଂ ତ୍ୱାଦ୍ୟଂ ଈଶ୍ୱର ପ୍ରକୃତେ ପରମ। ହେ ପ୍ରଭୁ, ଯଦିଓ ତୁମେ ମୋର ପୁତୁରା, କୃଷ୍ଣ କହୁଛନ୍ତି ତୁମେ ମୋର ପିଉସୀ ହେବ, ତୁମେ କ'ଣ ମୋତେ ପୂଜା କରୁଛ ନା, ତୁମେ ହେଉଛ ପ୍ରକୃତରେ ଆପଣ ହେଉଛନ୍ତି ମୋର ଭଗବାନ। ନମସ୍କାର ମୁଁ ଆପଣଙ୍କୁ ନମସ୍କାର କରୁଛି। ପୁରୁଷଂ ତ୍ୱାଦ୍ୟଂ ଆପଣ ହେଉଛନ୍ତି ଆଦି ପୁରୁଷ, ପୁରୁଷ ପ୍ରକୃତେ ପର। ନମସ୍କାର ପୁରୁଷଂ ତ୍ୱାଦ୍ୟଂ ଈଶ୍ୱର ପ୍ରକୃତେ ପର, ଆପଣ ହେଉଛନ୍ତି ପ୍ରକୃତରେ ପର, ଏ ତ୍ରିଗୁଣ ପକ୍ଷରେ ନୁହନ୍ତି ଆପଣ ତ୍ରିଗୁଣର ଉର୍ଦ୍ଧ୍ୱରେ। ଅଲକ୍ଷ୍ୟାଂଶର ଭୂତାନ କେହି ଦେଖିପାରୁନାହାନ୍ତି, ସମସ୍ତଙ୍କ ଜୀବମାନେ କେହି ଦେଖିପାରୁନାହାନ୍ତି ଆପଣଙ୍କୁ ଅଲକ୍ଷ୍ୟାଂ ଅନ୍ତର ହୋଇ ଅବଶ୍ୟ, ଯଦିଓ ଆପଣ ଅନ୍ତରରେ ରହିଛନ୍ତି ବାହାରେ ମଧ୍ୟ ରହିଛନ୍ତି, ତଥାପି ଜୀବମାନେ ଆପଣ ଦେଖିପାରୁନାହାନ୍ତି, ଏଇଭଳି ଭାବେ ସ୍ତୁତି କରିଛନ୍ତି କୁନ୍ତିଦେବୀ। ଯେଉଁ 26 ଶ୍ଲୋକରେ ଭଗବାନଙ୍କୁ ସ୍ତୁତି କରିଛନ୍ତି, ଏ ପ୍ରଥମ ଶ୍ଲୋକଟି ହେଉଛି ସେଇଟା, ଭଗବାନ ହେଉଛନ୍ତି ତ୍ରିଗୁଣର ଉର୍ଦ୍ଧ୍ୱରେ। ତେଣୁ ଯେତେବେଳେ ଅର୍ଜୁନ ଭଗବତ ଗୀତା ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ କହିଲେ, ଏ ପ୍ରଭୁ କେମିତି ଜଣେ ତ୍ରିଗୁଣର ଉର୍ଦ୍ଧ୍ୱକୁ ଯାଇପାରିବ, ସମସ୍ତେ ତ୍ରିଗୁଣ ଭିତରେ ଅଛନ୍ତି, ତାହେଲେ କେମିତି କେହି ଲିଙ୍ଗେ ତ୍ରିଗୁଣା ନେତାନ ଅତୀତ ଭବତି ପ୍ରଭୁ କିମାଚାର କଥମ ଏତାନ ତ୍ରିଗୁଣା ନଦୀବର୍ତ୍ତତେ। ଏ ପ୍ରଭୁ କେମିତି ଜଣେ ତ୍ରିଗୁଣର ଉର୍ଦ୍ଧ୍ୱକୁ ଯାଇପାରିବ, କ'ଣ ତାଙ୍କର ଆଚରଣ କରିବେ ଯାହାଫଳରେ କି ଏ ତ୍ରିଗୁଣର ଉର୍ଦ୍ଧ୍ୱକୁ ଯାଇପାରିବେ। ଏ ଶ୍ଳୋକର ଉତ୍ତରରେ 14 ଅଧ୍ୟାୟରେ ଏ ପ୍ରଶ୍ନଟି ପଚାରିଛନ୍ତି ଅର୍ଜୁନ। ତେଣୁ ଏ ପ୍ରଶ୍ନର ଉତ୍ତରରେ ଭଗବାନ କହୁଛନ୍ତି ଯେ ମାଂସଯୋଗ ବ୍ୟବଚାରିଣ ଭକ୍ତିଯୋଗ ସେବତେ ସଗୁଣ ସମତି ଏଇଟା ବ୍ରହ୍ମ ଭୂୟ କଟତେ। ଯେଉଁମାନେ ଭଗବାନଙ୍କର ଅବ୍ୟବିଚାର ଆଉ କାହାର ଆଶ୍ରୟ ନାହିଁ, କେବଳ ଏକମାତ୍ର ଭଗବାନଙ୍କ ଶରଣରେ ଯିବେ, ସର୍ବଧର୍ମାନ ପରିତ୍ୟଜ୍ୟ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ, ତାହେଲେ ମାଂସଯୋଗ ଅବ୍ୟବିଚାରିଣ ଭକ୍ତିଯୋଗ ସେବତେ, ଭକ୍ତିଯୋଗରେ ଭଗବାନଙ୍କ ସହିତ ଯୁକ୍ତ ହେବେ, ଭକ୍ତି ଭଗବାନଙ୍କ ସେବା କରିବେ, ତାହେଲେ ତ୍ରିଗୁଣର ଉର୍ଦ୍ଧ୍ୱକୁ ସେମାନେ ଯାଇପାରିବେ। ସଗୁଣାନ୍ତର ଦେଇଥାନ୍ତି ବ୍ରହ୍ମ ଭୂୟ କଳ୍ପତେ, ସେମାନଙ୍କୁ ବ୍ରହ୍ମଭୂତ ବୋଲି କୁହାଯିବ, ସେମାନେ ଆଉ ଜୀବଭୂତ ରହିବେ ନାହିଁ, ସେମାନେ ବ୍ରହ୍ମଭୂତ ହୋଇଯିବେ, ଏବଂ ସେଇଠୁ ଭକ୍ତି ଆରମ୍ଭ ହେବ। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି, ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ଶୋଚତି ନ କାଙ୍କ୍ଷତି ସମାଜ ସର୍ବେଷୁ ଭୂତେଷୁ ମଦ୍ଭକ୍ତି ଲଭତେ ପରା। ଯେଉଁମାନେ ଏ ତ୍ରିଗୁଣର ଉର୍ଦ୍ଧ୍ୱକୁ ଗଲେଣି ସେମାନେ ବ୍ରହ୍ମଭୂତ ସ୍ତରକୁ ଗଲେଣି। ତାଙ୍କର ଲକ୍ଷଣ କ'ଣ ନା, ନ ଶୋଚତି ନ କାଙ୍କ୍ଷତି, ତାଙ୍କର ସୂଚନା ନାହିଁ କି ଆକାଂକ୍ଷା ନାହିଁ। ଯେଉଁମାନେ ତ୍ରିଗୁଣ ଭିତରେ ଅଛନ୍ତି, ଯେଉଁମାନେ ବଦ୍ଧ ଯିବ, ସେ ସବୁବେଳେ ସୂଚନା ଆକାଂକ୍ଷାରେ ରହିଛନ୍ତି। ଯଦି କିଛି ଚାଲିଗଲା ତାଙ୍କର ଜିନିଷ, କିଛି ମୂଲ୍ୟବାନ ଜିନିଷ ହଜିଗଲା, ତାହେଲେ ସେଥିପାଇଁ ସେମାନେ ସୂଚନା କରନ୍ତି, ଆଉ ଯେଉଁଟା ନାହିଁ ସେଥିପାଇଁ ସେମାନେ ଆକାଂକ୍ଷା କରନ୍ତି। ଇଏ ହେଉଛି ତ୍ରିଗୁଣ ଭିତରେ ଥିବା ବ୍ୟକ୍ତିଙ୍କର ଲକ୍ଷଣ, ସୂଚନା ଏବଂ ଆକାଂକ୍ଷା ରହିଛି। କିନ୍ତୁ ଯେଉଁମାନେ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଯାଉଛନ୍ତି, ତାଙ୍କର ନ ଶୋଚତି ନ କାଙ୍କ୍ଷତି, ବ୍ରହ୍ମଭୂତ ସ୍ତରକୁ ସେମାନେ ଯାଇଛନ୍ତି, ସେମାନେ ସବୁବେଳେ ପ୍ରସନ୍ନ ଅବସ୍ଥାରେ ଥାଆନ୍ତି, ସବୁବେଳେ ଆନନ୍ଦିତ ଥାଆନ୍ତି, ପ୍ରସନ୍ନ ହୋଇଥାନ୍ତି। ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ଶୋଚତି ନ କାଙ୍କ୍ଷତି ସମା ସର୍ବେଷୁ ଭୂତେଷୁ, ତେଣୁ ସେହି ସ୍ତରକୁ ଗଲେ ସେମାନେ ସମସ୍ତଙ୍କ ପ୍ରତି ସମା ବ୍ୟବହାର କରିପାରିବେ, ସେ ସ୍ତରକୁ ନଗଲେ ଜଣେ ସମସ୍ତଙ୍କ ପ୍ରତି ସମା ବ୍ୟବହାର କରିପାରିବେ ନାହିଁ। ତେଣୁ ସେହି ସ୍ତରକୁ ଗଲେ ଜଣେ ଭଗବାନଙ୍କ ଭକ୍ତି ପ୍ରାପ୍ତ ହେବେ, ମଦ୍ଭକ୍ତି ଲଭତେ ପରା, ଏଇ ଭକ୍ତି ସ୍ତରକୁ ସେମାନେ ଆସିବେ। ଏହି ସ୍ତର ହେଉଛି ଦୁଇଟି ପ୍ଲାଟଫର୍ମ ଭକ୍ତି ଗୋପାଳ ମହାରାଜ କହୁଛନ୍ତି ଭାଷାରେ। ତେଣୁ ଭଗବାନ ଯାହା ଉପରେ ସନ୍ତୁଷ୍ଟ ହେଇଛନ୍ତି, ବ୍ରହ୍ମାଙ୍କ ଉପରେ ସନ୍ତୁଷ୍ଟ ହେଇଛନ୍ତି, ତେଣୁ ବ୍ରହ୍ମା ଏଇ ଆଶ୍ଚର୍ଯ୍ୟ କର୍ମ ସବୁ କରୁଛନ୍ତି, କେତେ ଏଇ ଭୌତିକ ଜଗତକୁ ସୃଷ୍ଟି କରିଛନ୍ତି, ଯାହାକୁ ଏପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକମାନେ ଜାଣିପାରୁନାହାନ୍ତି, ଏ ପୃଥିବୀ ବିଷୟରେ ଜାଣିପାରୁନାହାନ୍ତି। ପୃଥିବୀ କଥା ବାହାର କଥା କାଢ଼ନ୍ତୁ, ପୃଥିବୀରେ କେତେ 84 ଲକ୍ଷ ପ୍ରକାର ଜୀବ ସେ ସୃଷ୍ଟି କରିଛନ୍ତି, କେତେ ବୈଜ୍ଞାନିକ ମାନେ ଆମର ବାୟୋଲୋଜିଷ୍ଟ ଏତେ ଜୀବ ଜାଣିଛନ୍ତି କି ଜାଣିନା? ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି 84 ଲକ୍ଷ ପ୍ରକାର ଜୀବ ସେ ସୃଷ୍ଟି କରୁଛନ୍ତି, ଅଦ୍ଭୁତ ସୃଷ୍ଟି ବୋଲି ପୂର୍ବରୁ ବର୍ଣ୍ଣନା କରାଯାଇଛି, ଅଦ୍ଭୁତ ସୃଷ୍ଟି କରିଛନ୍ତି ସେସବୁ। ତେଣୁ ବ୍ରହ୍ମା ଯେହେତୁ ଭଗବାନ ପ୍ରୀତ ହେଲେ ଏବଂ ତାଙ୍କୁ ଯେଉଁ 4ଟି ଶ୍ଳୋକରେ ସମସ୍ତ ଜ୍ଞାନ ପ୍ରଦାନ କଲେ, ସେ ଜ୍ଞାନ ପ୍ରାପ୍ତ ହୋଇ ବ୍ରହ୍ମା ଏ ଭୌତିକ ଜଗତକୁ ସୃଷ୍ଟି କରୁଛନ୍ତି। ତେଣୁ ଏଇ ନବମ ଅଧ୍ୟାୟରେ ପୁଣି ଥରେ ଯଦିଓ ଦ୍ୱିତୀୟ ସ୍କନ୍ଧରେ ଏଇ ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଇଛି, ସେଇଟାକୁ ସୁଖଦେବ ଗୋସ୍ୱାମୀ କହିଛନ୍ତି ପରୀକ୍ଷିତ ମହାରାଜକୁ, କିନ୍ତୁ ପରୀକ୍ଷିତ ମହାରାଜ ଯେତେବେଳେ ପୁଣି ବିସ୍ତାର ଭାବରେ ଅନେକ ପ୍ରଶ୍ନ ପଚାରିଛନ୍ତି, ସେହି ସମୟରେ ସେ ସୁଖଦେବ ଗୋସ୍ୱାମୀ ଏଇ ମୈତ୍ରେୟ ବିଦୁର ସମ୍ବାଦକୁ ଉଦ୍ଧାର କରିଛନ୍ତି, ଯେଉଁଥିରେ କି ଏ ସୃଷ୍ଟି ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ବ୍ରହ୍ମା କେମିତି ସୃଷ୍ଟି କରିବେ ଏସବୁ ବିଷୟରେ ଆଗରେ ବର୍ଣ୍ଣନା କରାଯିବ। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦପୁରି ବୈଷ୍ଣବୃନ୍ଦ କି, ଗାଇ ଗୋ ତମାନନ୍ଦେ, ଜୟ ଶ୍ରୀ ଗୋପାଳ।